ଆଚ୍ଛା, ତ ଆର ବର୍ଷକୁ କ'ଣ କରିବା ସେଇଆ ଉପରେ ଟିକେ କଥାବାର୍ତ୍ତା ଥିଲା କି ଆମେ ଯେଉଁ ଆର ସେମିଷ୍ଟର ତ ଆରମ୍ଭ ହେବ ଅଗଷ୍ଟରୁ, ତ ଅଗଷ୍ଟରୁ ଆମେ ଗୋଟେ କାମ ପ୍ରଥମେ କରିବା ତାଙ୍କ ସିଷ୍ଟମ ଗୁଡ଼ାକରେ ୟୁନିକୋଡ଼ ଏନେବଲ୍ କରିକି ଇନଷ୍ଟଲ୍ କରିବା। ତ ଆମେ ଆଜି କଥା ହେଉଛୁ ସେ ବିଷୟରେ କି ଆପଣଙ୍କର ଯେଉଁ ଅପରେଟିଂ ସିଷ୍ଟମ୍ ଅଛି ଏକ୍ସପି ବୋଧେ ଅଛି, ଏବେ ଏକ୍ସପିରେ ଟିକେ ଅଡ଼ୁଆ ହେଉଛି ଓଡ଼ିଆ ପଢ଼ିବା ପାଇଁ, ତାକୁ ଯଦି ଆମେ ଏକ୍ସପିରୁ ସୁଇଚ୍ କରିବା ୟୁନିକୋଡ଼କୁ, ତାହେଲେ ଆଇଦର ଆମେ ୟୁନିକୋଡ଼ ଫଣ୍ଟ୍ ଇନଷ୍ଟଲ୍ କରିପାରିବା, ଗୋଟେ ସହଜ ବାଟ, ନହେଲେ ଆଉ ଗୋଟେ ଭଲ ବାଟ ହୁଅନ୍ତୁ ତାଙ୍କ ସିଷ୍ଟମ୍ରେ ଆମେ ଉବୁଣ୍ଟୁ ଇନଷ୍ଟଲ୍ କରିଦିଅନ୍ତି। ଉବୁଣ୍ଟୁ ହେଉଛି ଆଉ ଗୋଟେ ଅପରେଟିଂ ସିଷ୍ଟମ୍, କିନ୍ତୁ ତାକୁ ଚଲେଇବାଟା ବେଶୀ କିଛି କଷ୍ଟ ନୁହେଁ, ସେଇଟା ଆମେ ହୁଏତ ଗୋଟେ ଏମିତି ୱାର୍କସପ୍ଟେ କରିପାରନ୍ତୁ, ସିଷ୍ଟମ୍ ଆଡମିନ୍ ଯିଏ ଅଛନ୍ତି ତାଙ୍କ ପାଇଁ, ହେଲେ ବି ସେଇଟା ଗୋଟେ ବେଶୀ କିଛି ଅଡ଼ୁଆ ଜିନିଷ ନାହିଁ, ସେଇଟା ବେସିକାଲି ଟିକେ ତାଙ୍କୁ ନୂଆ ନୂଆ ଆଡ଼ଜଷ୍ଟ କରିବାକୁ ପଡ଼ିବ। ବା ଗୋଟେ ଦୁଇଟା ସିଷ୍ଟମ୍ରେ କରିକି ଆମେ ଗୋଟେ ପାଇଲଟ୍ ବି କରିପାରିବା କି କେତେ କାମ କରୁଛି ସେଇଟା ତାଙ୍କ ପାଇଁ, ଗୋଟେ କି ଦୁଇଟା ସିଷ୍ଟମ୍ରେ
ମାଇକ୍ରୋସଫ୍ଟ ୱାର୍ଡ ୱାର୍ଡ ଲାଗିବ
ନାହିଁ ଦରକାର, ତାର ସେଥିରେ ସେଥିରେ ଏକା, ତାର ସବୁ ଫଙ୍କସନ୍ ଏକା, କମାଣ୍ଡ ସବୁ ଏକା, ସେ କଣ୍ଟ୍ରୋଲ ସେ କଲେ କପି ହବ,
ଏକା ଟାଇପ୍ର,
ଏକା ଟାଇପ୍ର ସବୁ ଜିନିଷ।
ମେଜର ଜିନିଷ ହେଉଛି ତାର ଯେଉଁ କ'ଣ ସେଥିରେ ଆମେ ୟୁନିକୋଡ଼ଟା କେମିତି ଚାଲିବ, ଏଇ ତ ବ୍ୟବସ୍ଥା ଆଉ
କ'ଣ,
ୟୁନିକୋଡ଼ ଆମେ ଚଲେଇବା ନେକ୍ସଟ ଇୟର ଆରମ୍ଭରୁ, ଫାଇନାଲ ସେ କେମିତି କରାଯିବ କ'ଣ କରାଯିବ ସିଏ ତାର ବ୍ୟବସ୍ଥା, ସିଏ ତାର ଜିତେନ୍ଦ୍ର ଆମର ଯିଏ ସିଷ୍ଟମ ଆଡମିନିଷ୍ଟ୍ରେଟର ଅଛି ସିଏ ତାର ବୁଝିବ ତାର କେମିତି କରାଯାଇଛି। ଆମେ ଟୋଟାଲ ଆମର ଯେଉଁ ଓଡ଼ିଆ ଯେଉଁଥିରେ ଯେଉଁଥିରେ ଅଛି ତାକୁ ୟୁନିକୋଡ଼ ଏନେବଲ୍ଡ କରିଦେବା, ଯେଉଁଟା ଆମେ କରିବା ଥରକୁଠୁ ସେଟା ହେଉଛି ଅଗଷ୍ଟ 1ରୁ ଆମର କୋର୍ସ ଆରମ୍ଭ ହୁଏ। ତେଣୁ ଫାର୍ଷ୍ଟ ଯେଉଁ ୱାର୍କସପ୍ଟା ଆମେ କରିବା ସେଟା ଏଣ୍ଡ ଅଗଷ୍ଟ ବେଳକୁ ଆମେ କରିବା।
ଆଚ୍ଛା,
ଫାର୍ଷ୍ଟ ୱାର୍କସପ୍ଟା, ସେକେଣ୍ଡ ୱାର୍କସପ୍ଟା ଆମେ କରିବା ଅର୍ଲି ଅକ୍ଟୋବର।
ଆଚ୍ଛା,
ଥାର୍ଡ ୱାର୍କସପ୍ଟା କରିବା ଆମେ ଅର୍ଲି ନଭେମ୍ବର।
ଠିକ୍ ଅଛି, ଗୋଟେ ଗୋଟେ ମାସର ଗ୍ୟାପ୍ରେ,
ହଁ ଅର୍ଲି ନଭେମ୍ବର ହେଇଗଲା ଆମର ଥାର୍ଡ ୱାର୍କସପ୍। ଫାର୍ଷ୍ଟ ୱାର୍କସପ୍ଟା ତାଙ୍କୁ ପୁରା ବିଷୟଟାକୁ ଜଣେଇବା, ସେକେଣ୍ଡ ୱାର୍କସପ୍ରେ ତାର ଆଉ ଟିକେ ଫାଇନ୍ ଟ୍ୟୁନିଂ, ଫାର୍ଷ୍ଟ ୱାର୍କସପ୍ରେ ହିଁ ଆମେ ବିଷୟ ବିଷୟ ସବୁ ଠିକ୍ କରି ଦିଆଯିବ, ସେକେଣ୍ଡ ୱାର୍କସପ୍ ବେଳକୁ ଲେଖା ଟିକେ ଫାଇନ୍ ଟ୍ୟୁନିଂ ହେଇଯିବ, ଥାର୍ଡ ୱାର୍କସପ୍ ବେଳକୁ ଅପଲୋଡ଼ ଯେମିତି ହେଇପାରିବ। ହେଲେ ତାପରେ ଫାର୍ଷ୍ଟ ସେମିଷ୍ଟର ପରୀକ୍ଷା ହେଇଯିବ, ସେମିଷ୍ଟରଟା ଗଲା ବାହାରି, ନେକ୍ସଟ ଯେଉଁ ଫୋର୍ଥ ସେଟା ୱାର୍କସପ୍ ଯେଉଁଥିରେ ସେମାନେ ଆମେ ଏକ୍ସପେକ୍ଟ କରିବା ଯେ ଏତେ ଦୂର କ୍ୟାପେବଲ୍ ହେଇଥିବେ ଯେ ସେମାନେ ନିଜେ ନିଜେ କ'ଣ କାମ କରିବା,
ଗୋଟେ ଫିଡ୍‌ବ୍ୟାକ୍ ସିଷ୍ଟମରେ କରିଦେବା ଯେଉଁଥିରେ ତାଙ୍କର ଲେକ୍ଚରର ମାନେ
ହୁଅନ୍ତୁ, ସେଇଟା ହେଉଛି ଡିସେମ୍ବର ଗଲା ପରେ ଜାନୁଆରୀ, ଲେଟ୍ ଜାନୁଆରୀରେ ସେ ଫୋର୍ଥ ୱାର୍କସପ୍ଟା ହେବ, ହ୍ୱିଚ୍ ୱିଲ୍ ବି ଦ ଫାଇନାଲ ୱାର୍କସପ୍। ବାଇ ଦ୍ୟାଟ୍ ଟାଇମ୍ ଦେ ସୁଡ୍ ବି ଏବଲ୍ ଟୁ ୱାର୍କ ଅନ୍ ଦେୟାର ଓନ୍, ଅପଲୋଡ଼ ଅନ୍ ରାଇଟ୍ ଅନ୍ ଦେୟାର ଓନ୍, ଏଡିଟ୍ ଅନ୍ ଦେୟାର ଓନ୍ ଆଣ୍ଡ ଅପଲୋଡ଼ ଅନ୍ ଦେୟାର ଓନ୍ ବାଇ ଫୋର୍ଥ ୱାର୍କସପ୍, ୱିଚ୍ ୱିଲ୍ ବି ହେଲ୍ଡ ସେ ଏଣ୍ଡ ଜାନୁଆରୀ ଅର୍ ଅର୍ଲି ଫେବୃଆରୀ, ଏଇ ଟାଇମ୍ଟା ବର୍ତ୍ତମାନ ଏଇ ପିରିୟଡ଼ଟା ହେଇଯିବ।
ବାକି
ଏମିତି ବି କରିପାରିବା ଯଦି ଆଜିଠୁ ଆମେ ଠିକ୍ ଠାକ୍ ଭାବରେ ପ୍ଲାନ୍ କଲେ, ଏଇ ଯେଉଁ 26th January ୱିଚ୍ ୱି ଅବଜର୍ଭ ଏଭ୍ରି ଇୟର, ଏଇ ଏଇଟାକୁ ତା ସହିତ ଫିକ୍ସ କରିଦେଲେ ଯେ 26th January ହିଁ ୱିକିପିଡ଼ିଆର କ'ଣ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ୍ ପ୍ରତିବର୍ଷ ହବ, ମାନେ ଗୋଟେ କ୍ଲୋଜିଂ ସେରିମୋନିଟେ ଆମର January 26th ଆମେ ହବ, ଆଇଦର January 26th କରିପାରିବା ବା ଆମର ଗୋଟେ 10-10 ଫେଷ୍ଟିଭାଲ ହୁଏ ଯେଉଁଟା February 10th-11th ହୁଏ, ହ୍ୱିଚ୍ ଇଜ୍ ଏ ସ୍ଟୁଡେଣ୍ଟସ୍ ଫେଷ୍ଟିଭାଲ, ସେଥିରେ କରିପାରିବା। January 26th ହେଲେ ଟିକେ ଅକେଜନ୍କୁ ଆଉ ଟିକେ ସୁଟ୍ କରୁଛି, ଯେମିତି ଆମେ କରିପାରିବା। ତା ପୂର୍ବରୁ ମୋର କାମ ହେଉଛି ଦେଖିବା ଯେ ଏଇଟା ସବୁ ସିଷ୍ଟମ୍ ଗୁଡ଼ାକ ୟୁନିକୋଡ଼ ଏନେବଲ୍ଡ ହେଲା କି ହେଲାନି, ସୋ ଆମର ଏଇଟା ସରିଯାଏ ମାର୍ଚ୍ଚରେ, ମାର୍ଚ୍ଚ ପରେ ୱି ଗେଟ୍ ଆରାଉଣ୍ଡ 4 months ଟାଇମ୍।
ଆଚ୍ଛା,
ମାର୍ଚ୍ଚ ପରେ ଦେଖୁନ, ଏପ୍ରିଲ ମେ ଜୁନ୍ ଜୁଲାଇ କରିକି 4 months ସମୟ
ଜଗନ୍ନାଥ ଫଣ୍ଟଟା, କିନ୍ତୁ ଅସୁବିଧା ସେଥିରେ ହଉଛି କଣ କି କିଛି କିଛି ଅକ୍ଷର ଠିକରେ ଆସୁନି, ଯୁକ୍ତାକାର ଗୁଡାକ ଭାଙ୍ଗି ଯାଉଛି, ଆପଣ କ ଲେଖିଲେ ଉଅ ହଳନ୍ତ କହିକି ଆସୁଛି, ପ୍ରକାର ଲେଖିଲେ ପ ହଳନ୍ତ ରହିକି ଆସୁଛି,
ମୋର
ୱିଣ୍ଡୋ 7 ଡିଫଲ୍ଟ ଆସୁଛି,
ଓଡ଼ିଆ କହିଲେ ଡ ତଳେ ଡଟ୍ ଦେଲେ ଆଉ ଅସ୍ୱୀକାର ହଉନି,
ତେଣୁ ଆମେ ଯାହା ପ୍ଲାନିଂ ହେଉଛି ଏଇଆ ନେକ୍ସଟ ଇୟର ପାଇଁ ପ୍ଲାନିଂ ହେଉଛି ଏଇଆ ଦେଖିବା ମୁଁ ଆଶା କରିବି ଆର୍ଥର କର ଆରମ୍ଭରୁ ବିଷୟ ଗୁଡ଼ାକର ଗୋଟେ ମ୍ୟାପିଂ କରିଦେଇଥିବି ଯୋଉ ବିଷୟ ଗୁଡାକରେ ଆମର ପାଠ ସହିତ ଲିଙ୍କେଜ୍ ବେଶୀ ଥିବ ତାହେଲେ କଣ ହବ ତାଙ୍କର ପାଠ ପଢିବା ସହିତ ଇଏ ଲେଖା ବି ହେଇଯିବ
ପିଲାଙ୍କୁ ବି ଟିକେ ଅସୁବିଧା ହବ
ଯେ ଅନ୍ୟ କିଛି ନୂଆ ଲେଖା ନ କରିକି ତାଙ୍କର ପାଠ ସହିତ ଯୋଉ ଲେଖା ସେଇ ଡୋମେନରେ ହିଁ ପ୍ରତିଦିନ ଖବର କାଗଜ ବାହାରେ ଯଦି ଆମେ ୟୁନିକୋଡ ରେ କରିବା ତାହେଲେ ସେଇଟାକୁ ଖାଲି ଅପଲୋଡ କରିଦେବା କଥା ଆଉ କଣ ସେ ତ ଇଜି ପ୍ରତିଦିନ ହିଁ ଅପଲୋଡ ଆମକୁ ଆହୁରି ସୁବିଧା ହବ କାହିଁକିନା ଆମେ ଗୋଟେ ଭାବୁଥିଲୁ ଯେ ନିଜର ଗୋଟେ ୱେବସାଇଟ କରିକି ତାକୁ ଅପଲୋଡ କରିବା
ଏଇଟା ଗୋଟେ କମନ ପ୍ଲାଟଫର୍ମ
ଅପଲୋଡ ମାନେ ୱେବସାଇଟ କଲେ ସେ ୱେବସାଇଟ କରିବାକୁ ଖର୍ଚ୍ଚ ତାକୁ ମେଣ୍ଟେନ କର ଖର୍ଚ୍ଚ ପ୍ଲସ୍ ଗୋଟେ ନାନାଦି ଅଫିସିଆଲ ହାସଲ ବି ଅଛି ତେଣୁ ଏମିତିରେ ହେଲେ ନଥିଙ୍ଗ ୱିକିପିଡ଼ିଆରେ ରହିଛି ୱିକି ଖବର ଦେଲେ ଆମକୁ ସୁବିଧା ଆମେ ତ ପ୍ରତିଦିନ ଅପଲୋଡ କରିଦେବୁ ନା ଆମର ଆଉ ଏମିତିରେ ଯୋଉ ପାଞ୍ଚ ସାତଟା ପ୍ରିଣ୍ଟ ଆଉଟ ବାହାର କରୁଛୁ ଏମିତି ଗୋଟିଏ ଯୋଡ଼ିଆ ପ୍ରିଣ୍ଟ ଆଉଟ ବାହାର କରିବୁ ବାକି କହିଦେବୁ ସେଇଥିରୁ ଦେଖ
ଲିଙ୍କ ଦେଇକି ତାର
ସେଇଥିରୁ ଲିଙ୍କ ଦେଇକି ଦେଖିଦିଅ ଅମୁକ ଜାଗାରେ ଆମର ଟୋଟାଲଟା ବାହାରୁଛି
ଆଉ ସବୁଠୁ ଭଲ ହବ ଆର ପ୍ରସାରଣଟା ସୁବିଧାରେ ହେଇପାରିବ
ହଁ ସେପରା
ଏବେ ୱିକିପିଡ଼ିଆର ଓଡ଼ିଆ ୱିକିପିଡ଼ିଆର ପାଠକ ସଂଖ୍ୟା 4,500 ଉପରେ ମାନେ ପାଠକ ସଂଖ୍ୟା ଯଦି ସେଟା ଗୋଟେ କଲେଜର ୱେବସାଇଟ୍ ହୁଅନ୍ତା କି ଗୋଟେ ଛୋଟ ୱେବସାଇଟ୍ ହୁଅନ୍ତା ତାହେଲେ ତାର ପାଠକ ସଂଖ୍ୟା କମି କମିକି ବଢି ବଢିକି ମ୍ୟାକ୍ସିମମ୍ 10,000 ହୁଅନ୍ତେ
ଏତେ ବି ଆଜିକାଲି ଯେତେ ବାହାରିଲେଣି ମାନେ ଆକ୍ସେସ୍ ସିନା କରିପାରିବ ପଢୁଛି କି ତେଣୁ ୱିକିପିଡ଼ିଆରେ ହେଲେ ତାର ପ୍ଲାଟଫର୍ମ ଅଲଗା ନା ସେ ଗୋଟେ ବଡ଼ ପ୍ଲାଟଫର୍ମ ହେଇଯାଉଛି ଛୋଟ ପ୍ଲାଟଫର୍ମ ନୁହେଁ
ଇନକ୍ୟୁବେଟରରେ ଆଗ ୱିକି ଖବର ପାଇଁ
ୱିକି ଖବର ସବୁ ସମ୍ବାଦ ଗୋଟେ ଆରମ୍ଭ କରିବା
ଅଗଷ୍ଟରେ ଯେତେବେଳେ ପିଲା ଲେଖିବେ ସେତେବେଳକୁ
ସେଇଟା ଆମେ କରିଦେବା ସେଇଟା ଆମେ ଆରମ୍ଭ କରିଦେବା ତାକୁ ଗୋଟେ ଇନକ୍ୟୁବେସନ୍ ଫେଜ୍ ଯାଇକି ଯିବ ସେ ପ୍ରୋଜେକ୍ଟଟା ତାକୁ ଆମେ ଆରମ୍ଭ କରୁଛୁ ଏବେ ସେତେବେଳକୁ ଯେତେବେଳେ ଆରମ୍ଭ ହେବ ପ୍ରୋଜେକ୍ଟଟା ସେତେବେଳକୁ ଆମେ ସେଇଟାକୁ ମାନେ ଲାଇଭ୍ କରିଦେଇଥିବା କରିଦେଲେ ପିଲା ସେଥିରେ ସିଧା ଲେଖିବା ଆରମ୍ଭ କରିପାରିବେ
ଅଗଷ୍ଟ 15 ପରେ ଆମର ଷ୍ଟୁଡେଣ୍ଟସ୍ ଆର୍ ରେଡ଼ି ଟୁ ଅପଲୋଡ଼ ଅଗଷ୍ଟ 15 ପରେ
ଆଉ ଯୋଉ ୟୁନିକୋଡ ପାଇଁ ଯୋଉ କାମ ଗୁଡାକ
ସେଇଟାରେ ଇଂଲିଶରେ ବି ଅପଲୋଡ କରିହବ ସେଠି
ହଁ ଇଂଲିଶ ୱିକି ନ୍ୟୁଜରେ
କରିପାରିବେ
ୱିକି ନ୍ୟୁଜ ଇଂଲିଶରେ ଅପଲୋଡ କରିବେ ଠିକ ଅଛି କାରଣ ମୁଁ ତ କେବଳ ଓଡ଼ିଆରେ କରିପାରିବିନି ନା ମୁଁ ଯାହା କରିବି ଦୁଇଟା ତେଣୁ ଇଂଲିଶରେ ବି ଅପଲୋଡ କରିବେ ଓଡ଼ିଆରେ ବି ଅପଲୋଡ କରିବେ ଇଂଲିଶରେ ବି ଅପଲୋଡ କରିପାରିବେ ସେମାନେ
କିନ୍ତୁ ଇଂଲିଶରେ ଟିକେ ରେଷ୍ଟ୍ରିକ୍ସନ୍ ହେଇପାରେ ସେ ଯୋଉ ତାଙ୍କର ରୁଲ୍ସ ରେଗୁଲେସନ୍ ଟିକେ ଅଧିକ ଥାଇପାରେ କିନ୍ତୁ ସେଇଟା
ମାନେ ଆମେରିକାନ କମ୍ପାନୀ ତାଙ୍କର ଟିକେ
ଅଲଗା ହେଇପାରିବ ନାହିଁ
ହବ ସେ ଇଏ ୟୁଜର୍
ହେଇପାରିବ
ଇଂଲିଶ ଟ୍ରାନ୍ସଲେଟ୍ କରିବେ
ଇଂଲିଶ ତ ଆଜି ତୁ ହେଇପାରିବ ଇଂଲିଶ ତ ଲାଇଭ୍ ଅଛି ଅବିକା
ହଁ ଓଡ଼ିଆଟା କି
ପେଟୁ ମୁଁ କରିବିନି ଏବେ ଆମର ପିଲା ଆଜି ହେଇଗଲା କେତେ ଜାନୁଆରୀ ଆଜି ହେଇଗଲା ଜାନୁଆରୀ 26 ତାଙ୍କର ମାର୍ଚ୍ଚ 3rd ଉଇକ୍ରେ ପରୀକ୍ଷା ଏବେଠୁ ପରୀକ୍ଷା ଚିନ୍ତା ମୁଣ୍ଡରେ ପଶିବ ତା ଦେହରେ
ଏତେ ଗୁଡ଼େ ଜିନିଷ
କରିହେବ ନେକ୍ସଟ ଇୟର
ହଁ ସେ ଆରାମରେ କରନ୍ତୁ ସମୟ ନେଇକି ଗଲେ ଆମେ ଟିକେ ନେକ୍ସଟ ଇୟର ପ୍ରିପେୟାର କରି କରିବା
ହବ ଦୁଇଟା ଯାକ ଇଂଲିଶ ହିନ୍ଦୀ
ଇଂଲିଶ
ଓଡ଼ିଆ ଦୁଇଟା ଯାକ କରିପାରିବେ କିଛି ଅସୁବିଧା
ନାହିଁ ସେଇଆ କରିଦେବି ଏକା ସାଙ୍ଗରେ ଦୁଇଟା ଯାକ ଲଞ୍ଚ କରିଦେବି
ହଁ
ଇଂଲିଶ ଆଉ ଓଡ଼ିଆ ଦୁଇଟା ଯାକ ସେଇଆ କରିଦେବା
ଏଇଟା ହେଲେ ମାନେ ଲକ୍ଷ୍ୟ ହବ ବି ଟ୍ରାକ୍ ରେକର୍ଡ
କିଏ କେତେ କ'ଣ କାମ କରୁଛି ଆଚ୍ଛା ସେଇଟା ତ ଭଲ ଜିନିଷ ହବ ତାକୁ ଛାଡ଼ିକି ଆମର ଯୋଉ ଓଡ଼ିଆ ସଫ୍ଟୱେର ଯୋଉ ଇନଷ୍ଟଲ କରିବା ପାଇଁ ୟୁନିକୋଡ ପାଇଁ ସେଇଟା କେବେ କଲେ ଭଲ ହବ
ଅଗଷ୍ଟ ସେଇଟା ମୁଁ ତମ ସହିତ ଯୋଗାଯୋଗ କରିବି କାରଣ ମୋତେ ୟା ସହିତ ଆଗେ କଥା ହେବାକୁ ପଡ଼ିବ
ସିଷ୍ଟମ
ଜିତେନ୍ଦ୍ର ସେଇଟା ଆମେ ଅଗଷ୍ଟ କି ଅଗଷ୍ଟ ବହୁ ପୂର୍ବରୁ କରିବା କାରଣ ଥରେ କରିକି ଟେଷ୍ଟ କରିକି ଦେଖିକି କରିବା ଆମର 4 ମାସ ଆମ ପାଖରେ ସମୟ
ଅଛି
ଏମାନେ ପଳେଇ ଯାଆନ୍ତି ମାର୍ଚ୍ଚରେ ଏପ୍ରିଲ ମେ ଜୁନ ଜୁଲାଇ 4 ମାସ କ୍ଲିୟର 4 ମାସ ଆମ ପାଖରେ ଥାଏ
ଆଚ୍ଛା
ତେଣୁ ଆମ ପାଖରେ ସମୟ ବହୁତ ଥାଏ କରିବା ପାଇଁ କିଛି ଅସୁବିଧା ନାହିଁ ତରବର ହବାର ନାହିଁ ଆରାମରେ କରିହେବ
ଠିକ ଅଛି ତାହେଲେ
ତା ଭିତରେ ତେଣୁ ମୋର ଯେଉଁ କାମ ତାହା ହେଉଛି 1 ନମ୍ବର ହେଉଛି ଇନଷ୍ଟଲ ୟୁନିକୋଡ୍ ଏନେବଲ୍ଡ ଅପରେଟିଙ୍ଗ ସିଷ୍ଟମ୍ ଏଇଟା ହେଲା ଏକ ଦୁଇରେ ଗୋଟେ ହେଉଛି ଆମେ ୱିକି ନ୍ୟୁଜ୍ ଆମେ ଆରମ୍ଭ କରିବା ଫ୍ରମ୍ ସେ 17th August ଆରମ୍ଭ କରିବା 2014 17th August ଏଇଥିପାଇଁ କହୁଛି ଯେ 17th August ହେଉଛି ଆମର ଫାଉଣ୍ଡେସନ୍ ଡେ ଗୋଟେ ଭଲ ଦିନ ନ୍ୟୁଜ୍ ଆମେ ଆରମ୍ଭ କରିବା ତାପରେ ଫାର୍ଷ୍ଟ ଯେଉଁ ୱାର୍କସପ୍ଟା ଆମେ କରିବା ଫାର୍ଷ୍ଟ ୱାର୍କସପ୍ ଆମେ କରୁଛେ ଏଣ୍ଡ ଅଗଷ୍ଟରେ ନାଇଁ ଏଣ୍ଡ ଅଗଷ୍ଟ ନୁହେଁ ତା ପୂର୍ବରୁ ଟିକେ ଆସିବେ ମିଡ୍ ଅଗଷ୍ଟରେ କରିବେ କାରଣ ଆପଣ କହିଲା ପରେ ଶିଖେଇଲେ ତ ସେମାନେ କରିବେ ତୁମେ ଏଇଟା ମିଡ୍ ଅଗଷ୍ଟରେ କରିବା ସେକେଣ୍ଡଟା ଆମେ କରୁଛେ ମିଡ୍ ସେପ୍ଟେମ୍ବରରେ ଥାର୍ଡ଼ଟା ଆମେ କରୁଛେ ଏଣ୍ଡ ନଭେମ୍ବରରେ ଫୋର୍ଥ ଆଉ ଫାଇନାଲ୍ଟା କରୁଛେ
26 January
ଅର୍ ସେ 10th February 10th February ଇନ୍ସିଡେଣ୍ଟାଲି ମୋ ଜନ୍ମଦିନ ବି ତେଣୁ ସେଇ ଗୋଟେ ବର୍ଷ ସେ ଆରମ୍ଭ କରିଦେଲେ ସାର୍ଙ୍କ ଜନ୍ମଦିନ ଆମର ହବ ସେଠୁ 10 to 10 ଫେଷ୍ଟିଭାଲ ଆରମ୍ଭ କରିଦେଲେ ସଂସ୍ଥାରେ କ'ଣ ସାର୍ଙ୍କ ଜନ୍ମଦିନ ଫେଷ୍ଟିଭାଲ ହେଉଛି ଗୋଟେ ଖରାପ ଲାଗିବନି ଲୋକ ହେଲେ କ'ଣ କହିବେ ସେଇଟାକୁ 10 to 10 ଫେଷ୍ଟିଭାଲ କରାହେଇଛି ସେଦିନ ସେ ଚାଲିଛି ତେଣୁ 26 January ଏଇଟା ଏଇ ହେଲା ଆମର
ଆମ କାମ ହେଲା ଇନକ୍ୟୁବେଟରରେ
ଆରମ୍ଭ କରିବା ୱିକି ସମ୍ପାଦ ୱିକି ଖବର ଯାହା ବି ହଉ
କିବୋର୍ଡ
ଲେଆଉଟ୍ ଦୁଇଟା ଜିନିଷ
କିବୋର୍ଡ ଲେଆଉଟ୍ଟା ଆମର କ'ଣ ସେ ବିଷୟରେ ଆପଣ ଜିତେନ୍ଦ୍ର ସହିତ ସବୁବେଳେ ଯୋଗାଯୋଗ କରୁଥିବେ ଜିତେନ୍ଦ୍ରର ମୋବାଇଲ ନମ୍ବର ଅଛି
ନାଇଁ ଆମ ସେଇଟା ଇଏ ଏଭେଲେବୁଲ ଅଛି ଅନ୍ୟ ଇଏରେ ଆମ ପାଖରେ ବି ସେ ସଫ୍ଟୱେର ଅଛି ନା
ଆକୃତି
ତେଣୁ ଇଏ ସବୁ ମୋର ୟା ବିଷୟରେ ଜ୍ଞାନ ନାହିଁ
ସେଇଟା ଆମେ କରିବୁ
ୟା ଉପରେ ଡିପେଣ୍ଡ କରେ ଜିତେନ୍ଦ୍ର ଉପରେ ଜିତେନ୍ଦ୍ର ୟାକୁ ଏଇ ଯେଉଁ କରେଇବା ଏନେବିଲିଟି ସିଷ୍ଟମ୍ ଇଏ କରିବା ଇଏ କରିବା ଏଇସବୁ ଜିତେନ୍ଦ୍ର କରିବ
ଯଦି ହବ ତ କେବେ ଥର ପାଇଁ ତାହେଲେ ବସିକି ତାଙ୍କୁ ଟିକେ ବତେଇଦେଲେ ଏଗୁଡ଼ାକ ଠିକ୍ ହେଇଯିବ
ତେଣୁ ଏଇ ଯେଉଁ କ'ଣ ମେସିନ୍ ପତ୍ର ବା
କମ୍ପ୍ୟୁଟର
ସଫ୍ଟୱେର୍ ଇତ୍ୟାଦି ଯାହା ଜିନିଷ ସିଏ ମୁଁ ତାକୁ କହିଦେବି ହଁ କରିଦେ ଇଜ୍ କମ୍ପିଟେଣ୍ଟ ସେ କରିଦେବ ତାହେଲେ ଇଏ ହେଲା ଆମର 2014 ଯାହା ଆଲୋଚନା
ଠିକ୍ ଅଛି ବାକି ଆଚ୍ଛା ନ୍ୟୁଜ୍ ୟା ପାଇଁ ଗୋଟେ କଭରେଜ୍ କରିବାକୁ ପଡ଼ିବ ଆମକୁ ଟିକେ ଯେଉଁ ମିଡ଼ିଆରେ ଇଏ କରିବାକୁ ପଡ଼ିବ କି ହାଇଲାଇଟ୍ କରିବାକୁ ପଡ଼ିବ କି ଆଇଆଇଏମ୍ସିରୁ ଗୋଟେ ହେଲା ଢେଙ୍କାନାଳରେ
ଓଡ଼ିଆ
ଗୋଟେ ପ୍ରେସ୍ ରିଲିଜ୍
ପ୍ରେସ୍ ରିଲିଜ୍ ତ ପ୍ରେସ୍ ରିଲିଜ୍ ମୁଁ କରେଇଦେବି ମୁଁ ଅପେକ୍ଷା କରେଇଦେବି
ହଁ
ପ୍ରେସ୍ ରିଲିଜ୍ କରିକି ଦେଇଦେବି ତ
ହଁ ମୁଁ ଗୋଟେ ଏମିତି ଟେମ୍ପ୍ଲେଟ୍ ଛୋଟରେ ପଠେଇଦେବି ଯେଉଁ ବେସିକ୍ ଇନଫର୍ମେସନ୍ ଗୁଡ଼ାକ କ'ଣ କ'ଣ ହେଲା ତା ସାଙ୍ଗରେ ଆପଣ ଇନଷ୍ଟିଟ୍ୟୁସନାଲ ଜିନିଷ ଗୁଡ଼ା ଟିକେ
ପ୍ରେସ୍ ରିଲିଜ୍ କରିଦେବେ
ମାନେ ଯେଉଁ ଏଇ ଆମର ଯେଉଁ ହେଲା ପ୍ରୋଗ୍ରାମଟା ଏବେ
ହଁ ଗୋଟେ ଫଟୋ ମଧ୍ୟ ଦୁଇ ତିନିଟା ଖାଲି ମେଲ୍ କରିଦେବ
ହଁ ଫଟୋ ସେଇଟା ପଠେଇଦେବୁ ଆମେ
ଫଟୋ ଦୁଇ ତିନିଟା ମେଲ୍ କରିଦିଅ ଦେଇଦେବ
ହଁ ଇଏ ଯେଉଁ ଆମର ପ୍ରଥମ ଏଇଟା ଇନଫ୍ୟାକ୍ଟ ପ୍ରଥମ ଓଡ଼ିଆ ୱିକିପିଡ଼ିଆ ଏଜୁକେସନ୍ ପ୍ରୋଗ୍ରାମ
ଛତିକି
ହଁ
ଆପଣଙ୍କ ଅନୁଷ୍ଠାନକୁ ଏଇ ଶ୍ରେୟଟା ଗଲା
ଆଉ ଏଇଟା ଆରମ୍ଭ ହେଲା ଗୋଟେ ଆଇଏମ୍ସି ଢେଙ୍କାନାଳ ଭଳିଆ ଜାଗାରୁ ପୁଣି ସାର୍ ଥିବା ଜାଗାରେ
କମ୍ କଥା ଆପଣ ଗୋଟେ ହିଷ୍ଟ୍ରି ଲେଖନ୍ତୁ ଏଇସବୁ ଲେଖିକି ରଖନ୍ତୁ ଡକ୍ୟୁମେଣ୍ଟ କରନ୍ତୁ ସବୁ ଜିନିଷ ଡକ୍ୟୁମେଣ୍ଟ କରି ରଖନ୍ତୁ
ନାଇଁ ସେଇଟା ଆମର ୱିକି ପତ୍ରିକା ଗୋଟେ ଅଛି ୱିକି ପତ୍ରିକାରେ ସେଇଟା ଆମେ
ପତ୍ରିକାରେ ରହିଲେ ତ ସେ ପତ୍ରିକା ପଳେଇଲା
ୱିକିପିଡ଼ିଆ ଭିତରେ ପତ୍ରିକା ଅନଲାଇନ୍
ନାଇଁ ମୁଁ ସେ କଥା କହୁଛି ଗୋଟେ ଜାଗା ରହିଲେ କ'ଣ ସିରିଏଲ ଯୋଉଟା ଦେଖି
ଗୋଟେ ଜାଗାରେ ରହିବ ସେଇଟା ମାସ ମାସ ଅନୁସାରେ
ପତ୍ରିକା ରହିଲେ କ'ଣ
ନାଁଟା ହଉଛି ପତ୍ରିକା ସେଟା ନାଁଟା ହଉଛି ପତ୍ରିକା
ଏଇଟା ୱିକିପିଡ଼ିଆ ଯୋଉ ଭଳିଆ ସେଭଳିଆ ହିଁ ୱିକି ପତ୍ରିକା ଗୋଟେ
ସିରିଏଲ ରହିବ
ସିରିଏଲ ତା ଭିତରେ ମାସ ମାସ କି ବର୍ଷ ଅନୁସାରେ ରହିଥିବ
କ'ଣ ତା ନାଁ
ୱିକି ପତ୍ରିକା ହଁ
ଫ୍ରଣ୍ଟ
ଟେକ୍ନିକାଲ ଜିନିଷ ଗୁଡ଼ାକ ଗୁଡ଼ାଏ ରହୁଛି ତା ଭିତରେ ତାକୁ ସବୁ ଇଏ କରିବା ପାଇଁ।
ଇଂରାଜୀରେ ଏଡିଟ୍ କରୁଛନ୍ତି ଏବେ ପଢ଼ୁଥିଲେ ଯା 38,000 ଲୋକ ଖାଲି ଏଡିଟ୍ କରୁଛନ୍ତି।
ନାଇଁ 38,000 ନାହିଁ, ଇଂରାଜୀରେ
ଲେଖୁଛନ୍ତି ଯେତିକି ଇଏ ଏଡିଟ୍ କରୁଛି ସେଟା ଟିକେ କମି ବି ଯାଇଛି। ଗୋଟେ ଟାଇମ୍ରେ 50,000 ପ୍ଲସ୍ ଏଡିଟ୍ କରୁଥିଲେ, ମିଡ଼ିଆରେ ପଢ଼ିକି କହୁଛି
ନହେଲେ ବି ହବନି
ଇଂଲିଶ ଆଫୋର୍ଡ କାରଣ ବହୁତ ଲେଖା ଆସୁଛି, ଓଡ଼ିଆରେ ତ ଲେଖା ହିଁ ଆସୁନି। ଆସିଲେ ତ କଣ୍ଟ୍ରୋଲ
ଇଂଲିଶରେ ସେମିତି ମୁଁ ମେଡିକାଲ ଟପିକ ଗୁଡା ଦେଖୁଛି ଅଯଥାରେ ବେଳେବେଳେ ଲମ୍ବେଇ ଦେଉଛନ୍ତି। ମାନେ ସେମ୍ ଫ୍ୟାକ୍ଟର ଅଛି ଇଣ୍ଟ୍ରୋଡକ୍ସନ୍ରେ, ସେମ୍ ଫ୍ୟାକ୍ଟର ଅଛି କ୍ଲିନିକାଲ ଫିଚର୍ରେ, ସେମ୍ ଫ୍ୟାକ୍ଟର ଅଛି ଟ୍ରିଟମେଣ୍ଟରେ। ଗୋଟେ ଜାଗାରେ ଦିଅ, ବାକି ଗୋଟେ କାହିଁ ରିପିଟ୍ କରୁଛ ବାର 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 ଅଯଥାରେ ଏତେ ଲମ୍ବା ହେଉଛି। ମୋର 13 ଆର୍ଟିକଲ ପାଇଁ ମୋର 625,000 ବାଇଟ୍ ଦରକାର ହେଇଛି ଭାବନ୍ତୁ, ମାତ୍ର 13 କେତେ ଲମ୍ବା ଲମ୍ବା ଅଯଥା ଲମ୍ବେଇ ଲମ୍ବେଇକିରି।
ଏବେ ଗୋଟେ ବିନୋଦ କାନୁନଙ୍କର ଜନ୍ମ ଜୟନ୍ତୀରେ ଗୋଟେ ପ୍ରୋଗ୍ରାମ ହେଉଥିଲା, ସେଠି ମୁଁ ଏଇ କଥା ହେଇକରି ମାନେ ଏଇ ୱିକିପିଡ଼ିଆ କଥା ଯେ ବିନୋଦ କାନୁନଙ୍କ ସିଙ୍ଗଲ ହ୍ୟାଣ୍ଡେଡ଼ଲି 20 କେତେ ବର୍ଷ ଧରିକି କାମ କରୁଛନ୍ତି, ପ୍ରାୟ ତାଙ୍କ ଜୀବନଟା ସାରା ତ ପାଖାପାଖି ଜୀବନ ସାରା
ଷ୍ଟାଡିୟମରେ ଗୋଟେ ଘର ନେଇ
ପାଖାପାଖି ଜୀବନ ସାରା କାମ କରୁଛନ୍ତି। ସେ 20,000 ଫାଇଲ ଖାଲି ରଖିଥିଲେ, ବିଭିନ୍ନ ବିଷୟରେ ଫାଇଲ କରିକି ମୁଁ କରିକି ସିଙ୍ଗଲ ହ୍ୟାଣ୍ଡେଡ଼ଲି। ସେମିତି ଡେଡିକେସନ ତ ଆଉ ହୋଇପାରିବନି, କିନ୍ତୁ ଆମର ତ ଦରକାର ଦରକାର ଗୋଟେ ବିଶ୍ୱଗସ୍ତ ଦରକାର।
ସାର୍ ସବୁଠୁ ବଡ଼ କଥା ହେଲା ସିଏ 20,000 ଫାଇଲ କୋଉ ଫାଇଲରେ କ'ଣ ରଖିଛନ୍ତି ସବୁ ତାଙ୍କର ମନ ଥିଲା।
ତାଙ୍କ ଜୀବନର ଲାଷ୍ଟ ଇଣ୍ଟରଭ୍ୟୁଟା ମୋ ସହିତ, ମୁଁ ତାଙ୍କୁ ନେଇଥିଲି ଲାଷ୍ଟ ଇଣ୍ଟରଭ୍ୟୁ, ତାଙ୍କ ଲାଇଫର ଲାଷ୍ଟ ଇଣ୍ଟରଭ୍ୟୁ। ତା ଦୁଇ ତିନି ଦିନ ପରେ ସେ ସେଇଠି ବାରବାଟୀ ଷ୍ଟାଡିୟମ୍ରେ ସେ ଯେଉଁ ଉପର ତାଲାରେ ସେ ଯେଉଁ ଘର, ଆପଣ ଯଦି ଯାଇଥିବେ ଦେଖିବେ ମାନେ ଦେଖିଥିବେ ସମୟ ଆପଣ ଯଦି ଦେଖିଥିବେ।
ମୁଁ ଦେଖିଛି ଆମ ତାଙ୍କ ଲେକ୍ଚର ଶୁଣୁଛି, ମେଡିକାଲ କଲେଜକୁ ଡକା ହୁଏ ତାଙ୍କୁ ଲେକ୍ଚର ଦେବା ପାଇଁ, ସେ ତାଙ୍କର ଲାଇଫ କହୁଛି।
ସେ ଯେଉଁ ବାରବାଟୀ ଷ୍ଟାଡିୟମ୍ର ଉପର ଘରେ ତାଙ୍କର ଗୋଟେ ଘର, ଆଲଫା 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 ସେ
ଆମେ ସବୁ ବିଗ୍ ସଟ୍କୁ ଦେଖିଛୁ।
ସିଏ ଜିନିଷ ତ ଆଜି କରିହବନି, ଆଜି ହଉଛି ଆମେ ଯଦି ଇଏ ନ କରିବା ତାହେଲେ ଗୋଟେ ଜାଗାରେ ଯଦି ଗୋଟେ ବେସ୍ ନ ରହିବ ତାହେଲେ ପରବର୍ତ୍ତୀ ପିଢ଼ି ପାଇବ କ'ଣ? ତାକୁ ଯୋଉଟା କହିଲେ ଏକଦମ ଖାଣ୍ଟି କଥା, ଯେ ଆମେ ଦଉଛୁ କ'ଣ
ସମାଜକୁ, ଆମେ ଦଉଛୁ କ'ଣ
ସମାଜକୁ ଦେଲୁ କ'ଣ?
ସେଇଟା ହିଁ ମୋତେ ଷ୍ଟ୍ରାଇକ୍ କଲା, ମୁଁ ଯାହା ଫଳରେ ମିଶିଛି
ଗୋଟେ ନଲେଜ ବେସ୍ଡ ଯଦି ମୁଁ ତିଆରି କରିଦେଇକି ଯିବି ତା ଫଳରେ ପରବର୍ତ୍ତୀ ପିଢ଼ି ମାନେ ଖୁସିରେ ସେ ନଲେଜଟାକୁ ପାଇପାରିବ, ଯେଉଁଥିପାଇଁ ମାନେ କେତେ ପରିଶ୍ରମ କରିବାକୁ ପଡୁଥିଲା, ଯୋଉଟା ଫିଙ୍ଗର ଟିପ୍ସରେ ବର୍ତ୍ତମାନ ଅଛି, ଯେକୌଣସି ବିଷୟ ଆଗେ ସେଠିକି ଚାଲିଲା ଆଟଲିଷ୍ଟ ଗୋଟେ ଥୋଡ଼ା ନଲେଜ ଆପଣଙ୍କୁ ଦେଇଦେଲା, ତାପରେ ଆପଣ ଆଉ ଆଣନ୍ତୁ
ଯେ
ଓଡ଼ିଆ ଭାଷାକୁ ଯଦି ବଞ୍ଚେଇବାର ଅଛି ତାହେଲେ ଇଏ ଗୋଟେ ବଡ ମାଧ୍ୟମ। ଆମ ଲୋକ ଓଡ଼ିଆ ଭାଷା ଶିଖୁନାହାନ୍ତି, ଅନ୍ୟ ଭାଷାକୁ ଯାଉଛନ୍ତି, ନଟ୍ ବିକଜ୍ ଆମ ଭାଷାକୁ ସେମାନେ ଭଲ ପାଆନ୍ତିନି, ବଟ୍ ବିକଜ୍ ପ୍ରାକ୍ଟିକାଲି ସେଇ ଭାଷାଟା ତାଙ୍କୁ ଲାଗୁଛି ମୋତେ ସୁବିଧା।
ହଁ,
ଏଇ ଭାଷା ଯଦି ମୋତେ ସୁବିଧା ଲାଗିବ ମୁଁ ଏଇ ଭାଷାରେ ରହିବି, ମିଳିଯାଉଛି ଆଭେଲେବୁଲ ରହିଲେ ଭାଷଣ ଭାଷଣ ଖାଲି ଦେଲେ ହବ କି, କାମଟା କଲେ ହବ ନା? ଆକ୍ଚୁଆଲି ବସିକି କାମଟା କଲେ ହବ ନା? ଖାଲି ନାକରେ କାନ୍ଦିଲେ ଭାଷଣ ଦେଲେ ହବ?
ଆଉ ଆମେ ଯେତେ ଅଛୁ ଆମ ସବୁ ଫେସବୁକ୍ ମାଧ୍ୟମରେ କଣ୍ଟାକ୍ଟ, ଆମେ କେହି କାହାକୁ ପର୍ସନାଲି ଜାଣିବୁ ସିଏ ଦିଲ୍ଲୀରେ ଇଏ ମୁଁ ଭୁବନେଶ୍ୱରରେ ଇଏ କଟକରେ ଆମେ ପର୍ସନାଲ ରିଲେସନ କିଛି ଆସ୍ତେ ଆସ୍ତେ ପରସ୍ପରକୁ ଚିହ୍ନିବାକୁ ଚେଷ୍ଟା କେହି କାହାକୁ ଜାଣିଥିବି କିଏ ବାଙ୍ଗାଲୋରରେ କିଏ ବମ୍ବେରେ କିନ୍ତୁ ସମସ୍ତେ ଗୋଟେ ଏମ୍ରେ କାମ କରୁଛନ୍ତି
ସେଇଟା ସବୁଠୁ ବଡ଼ ଜିନିଷ
ସେଇଟା ବହୁତ ବଡ଼ ଜିନିଷ ବହୁତ ବହୁତ ବଡ଼ ଜିନିଷ ଯେ ଗୋଟେ ଅଲ୍ଟିମେଟଲି ଗୋଟେ ଗୋଟେ ନଲେଜର ବେଷ୍ଟ ତିଆରି ହେଇଯାଉଛି ଗୋଟେ ୱେଲ୍ଡ ତ
ମାନେ ଗୋଟେ ଲକ୍ଷ୍ୟ ଉଦ୍ଦେଶ୍ୟରେ ଯେଉଁ ସାର୍ ସବୁବେଳେ ଆମେ ପଢ଼ୁଛେ ଯେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମେ ଦେଖୁଛେ ଯେ ନା ଏଇଟା ଭୁଲ
ନା ଏଠି ତ ଭାରତୀୟ ବି ନୁହେଁ ଏଠି ତୁମର ଜିଓଗ୍ରାଫିକାଲ ବ୍ୟାରିୟର ବି କିଛି ନାହିଁ
ହଁ ସେୟାର ମାନେ
ଏଠି ସମସ୍ତେ
ଭାରତୀୟ ବୋଲି ପଢ଼ୁଛେ କିନ୍ତୁ ଦେଖୁଛେ ଜାତି ହେଲେ ଅଲଗା ହେଇଯାଉଛେ ଏକୁଟିଆ ଏକା ମାନେ ସମସ୍ତେ ହେଇପାରୁନି ଧର୍ମ ହେଲେ ବି ତ ବିଭେଦ ରହୁଛି କହିବାକୁ କେବଳ କୁହାଯାଉଛି ଆମେ ସମସ୍ତେ ଭାରତୀୟ କିନ୍ତୁ ୱିକିପିଡ଼ିଆ ଗୋଟେ ମାତ୍ର ପ୍ରୋଜେକ୍ଟ ମଧ୍ୟ ପୃଥିବୀରେ ଯୋଉଠି ଏଭଳିଆ କିଛି ଭେଦଭାବ ନାହିଁ
ଏଥିରେ ମୁଁ ଅନ୍ୟାନ୍ୟ ଭାଷାକୁ ବି ଇନଭଲ୍ଭ କରିଦେବି ଯେ ଧର ବଙ୍ଗଳାରେ ନିକଟ ତ ହବ ସେ ଏକା ଟାଇପ୍ କରିପାରିବ ଯେ ହିନ୍ଦୀରେ କରିବା ପାଇଁ ଚାହୁଁଛନ୍ତି ବାବା ହିନ୍ଦୀରେ କରିପାରିବ ଅଲ୍ଟିମେଟ୍ ଏମ୍ ଇଜ୍ ଟୁ ଏନରିଚ୍ ଦି ନଲେଜ୍ ବେସ୍ ତୁ ଯୋଉ ଭାଷାରେ କରୁଛୁ କର ବାର କର
ଯିଏ ଯିଏ ଇଣ୍ଟରେଷ୍ଟ ଅଛନ୍ତି ସମସ୍ତେ କରିବେ କାହିଁକି ନା ଏମାନେ ଯେହେତୁ ଆସିବେ ଏଠିକି ଏମାନେ କେବେ ମନା କରିବେ କି ମୁଁ ସେ ପିଲାକୁ ଶିଖେଇବିନି ବୋଲି ଆମର କାମ ହେଉଛି ଶିଖେଇବା
ଯେକୌଣସି ଭାଷାରେ ସେ ତାଙ୍କର ଶିଖନ୍ତୁ
ଆଉ ସବୁର ଶୈଳୀ ସେଇ ଗୋଟିଏ
ଏକା ତେଣୁ ତୁମେ ଯୋଉ ଭାଷାରେ ଶିଖୁଛ ଶିଖ ଯେହେତୁ ଆମେ ଓଡ଼ିଆ ଏବଂ ଏଠି ଗୋଟେ ଓଡ଼ିଆ ଜର୍ଣ୍ଣାଲିଜିମ୍ କୋର୍ସ ଅଛି ତେଣୁ ଆମେ ଓଡ଼ିଆକୁ ଆଉ ଟିକେ ଫୋକସ୍ କରୁଛୁ ଦ୍ୟାଟ୍ସ ଇଟ୍ ସୋ ଇଟ୍ସ ନଟ୍ ଓନ୍ଲି ଓଡ଼ିଆ ପାଇଁ କରୁଛନ୍ତି ବା ଇଂଲିଶ ପାଇଁ କରୁଛନ୍ତି ହିନ୍ଦୀ ବାଲା ଆସନି ମୋ ପକ୍ଷ ସେମିତି ନୁହଁ ସମସ୍ତେ ଆସ ଦ୍ୟାଟ୍ ଇଜ୍ ହାଉ ମୋର ଆପ୍ରୋଚ୍ଟା ହେଉଛି ଏଇଆ ମୋ ଇନଷ୍ଟିଚ୍ୟୁଟ୍ରେ ଆପ୍ରୋଚ୍ ଆମର ରହିବ ଏଇଆ ଯିଏ
ଶିଖିବା ପାଇଁ ଚାହୁଁଛନ୍ତି
ଯିଏ ଶିଖିବା ପାଇଁ ଚାହୁଁଛ ଶିଖ ଯେକୌଣସି ଭାଷାରେ କରିବା ପାଇଁ ଚାହୁଁଛ କର ଯେକୌଣସି ସବଜେକ୍ଟରେ କରିବା ପାଇଁ ଚାହୁଁଛ କର ବଟ୍ କର
ମୁଁ ଅଛି ଆପଣ